सावतारा गांधे शरीरिशु असरणा देशे अतुलतिसाए विजये देशु असंगते। तेणु भगवानकर जो दशदा माता जो भगवान को बंधन कले बंधन कलापर से जो बंधन कले से बंधन सुखदेव गोस्वामी जे एमती नियम विनीच न भाव न श्रेयपी अंग संश्रय प्रसाद लेपी जत प्राप्य विमुक्तिदा एमती कृपा भाई प्रसाद एमती नियम विरीचो विरीच कहले ब्रह्मा मध्य कृपा प्राप्त होना न भव भव कहले शिवजी मध्य प्राप्त होना प्रसाद लेभी जत प्राप्य गोपी मुक्ता मैंने गोपी जो मैंने जशोदा माता जो भाव प्रसाद प्राप्त हेले प्रसाद एमती कि गोपी मान प्राप्त है करोना कर सारी सुखदेव गोस्वामी कहते जे से जमणार्जुन वृक्ष से गगण से जमणार्जुन वृक्ष को उद्धार कले से गच को जो भांगिक उद्धार कले से नारद हिसाब से यह भाव से वृक्ष जन प्राप्त होते परीक्षित महाराज पचारे कौन से अभिशाप प्राप्त होते से घटनाटी से कहते सुखदेव गोस्वामी कहते थे मणिग्रीव नीलकुमार जन हो कुबेर संतान जाँ पुह तेने शिवजी कैलाश पर्वत शिवजी सेवा कर शिवजी अनुचर हिसाब से सेवा करते कि बदगुण सब थी तो समस्त पीऊँच पान कर सोमरस पान कर सोमरस पान कर अप्सरा मान तो भोग ऐश्वर्य से स्वर्ग लोक सब से रोज तेना अप्सरा मान सहित उल्लग्न हो जल क्रीड़ा करते समय नारद मुनि आसी पहुँचले नारद मुनि जो देखी अप्सरा मैंने सब संजत हो लुगापटा पिंधिक संजत होती कि ये दिज मणिग्रीव और नलकुबेर एम मदमत हो नारद क्रोध प्रकाश कर मुनिटा गुटा गोटे एपटे आस स्नान कर भोगे बाधा दूसरी कहीकि मन मन क्रोध प्रकाश कर लग्न ही रही तो नारद मुनि कृपा करने अभिशाप प्रदान कले कह तुम्हें जो भाई भाव लग्न ही रही एत उन्नत लोक रहीकि शिवजी पार्षद होकर जो ये उल्लग्न अवस्था रोच तेना तुमको अभिशाप दूस तुम्हें वृक्ष जनि प्राप्त उल्लग्न ही रही थो सब तेनालीर नारद मुनि कृपा रु भगवान आसी तक उद्धार कर घटनाटी से कहते सुखदेव गोस्वामी कहते से जितने उद्धार पाई से सब विभिन्न प्रकार स्तुति सब कर ये गोटे स्तुति जस्यावतारा ज्ञाते शरीरेषु अशरीर भगवान अवतार कहले कम जान ज्ञाते कम जान जस्यावतार ज्ञाते शरीरेषु अशरीर शरीर जदि से प्राप्त होती कि अशरीर भाई शरीर ऊर्धर से शरीर किए एम छोट पिला शरीर में विराट विराट भक्त जो आकाश उठा बिल्कुल कह विराट विराट भक्त तब के उद्धार कर ये कर उदुखल केक्ति अच्छी से जो दौड़ी सब बंधा होता अनेक दौड़ी बंधा होता घंटी पड़ी बंधा होता तार कौन शक्ति अच्छी ना आकर के शक्ति अच्छी तेणु ये हूँ दिव्य शरीर भगवान सबकि दिव्य तेईस अतुल दिशा
ତେଣୁ ତା ଦ୍ୱାରା ଅତୁଳ କାର୍ଯ୍ୟ, ଅତୁଳ ଅତିଶୟ କାର୍ଯ୍ୟ ସବୁ, ବହୁତ ଅଦ୍ଭୁତ କାର୍ଯ୍ୟ ସବୁ କରିଛି। ତେଣୁ ଏଇ ବୀର୍ଯ୍ୟ ଦେହେଷୁ ଅସଙ୍ଗତି, ତେଣୁ ଏଇ ଯେଉଁ ବୀର୍ଯ୍ୟ ବା ଏଇ ଯେଉଁ ଶକ୍ତି, ଏ ସାଧାରଣ ମନୁଷ୍ୟ ଦେହ ଭଳି ଏସବୁ ନୁହଁ, ଅସଙ୍ଗତ, ଏ ସଙ୍ଗତ ନୁହଁ। ତେଣୁ ଏସବୁ ଦିବ୍ୟ କାର୍ଯ୍ୟ ସବୁ, ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ସ୍ତୁତି କରୁଛନ୍ତି। ତେଣୁ ଏ ସ୍ତୁତିରେ ପ୍ରଭୁପାଦ ମହାରାଜ କରୁଛନ୍ତି, ଅନଲେସ୍ ଡେଲିଭର୍ଡ ଅର୍ ବ୍ଲେସ୍ଡ ବାଇ ଡିଭୋଟି, ୱାନ୍ କ୍ୟାନଟ୍ ରିଅଲାଇଜ୍ ଦ୍ୟାଟ୍ କ୍ରିଷ୍ଣ ଇଜ୍ ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ହେଡ୍। ଯଦି ଜଣେ ଭକ୍ତ ସେ କଥା ନ କହିବେ ବା ତାଙ୍କୁ କୃପା ନ କରିବେ, ଅନ୍ୟମାନେ ସେମାନେ ଜାଣିପାରିବେ ନାହିଁ ଯେ କୃଷ୍ଣ ହେଉଛନ୍ତି ମୂଳ ପରମପୁରୁଷ ଭଗବାନ। ମନୁଷ୍ୟଣ ଶ୍ରେଷୁ ଭଗବତ ଗୀତାର ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି, ସେଟାକୁ ପ୍ରଭୁପାଦ ମହାରାଜ ଉଦ୍ଧାର କରିଛନ୍ତି। ଆକର୍ଡିଂ ଟୁ ଦିସ୍ ଭର୍ସ, ଭଗବତ ଗୀତା 7th chapter text 3, ଦେର୍ ଆର୍ ସୋ ମେନି ସିଦ୍ଧର୍ସ ଅର୍ ଯୋଗୀଜ୍ ହୁ କ୍ୟାନ୍ ନଟ୍ ଅଣ୍ଡରଷ୍ଟାଣ୍ଡ କ୍ରିଷ୍ଣ। ଭଗବାନ ଯେଉଁ କହୁଛନ୍ତି ମନୁଷ୍ୟଣ ସହ ଶ୍ରେଷୁ କଶ୍ଚିତ ଯତ୍ର ସିଦ୍ଧେ, ବହୁତ ସିଦ୍ଧ ଅଛନ୍ତି ବା ଯୋଗୀ ଅଛନ୍ତି, କିନ୍ତୁ ସେମାନେ କୃଷ୍ଣଙ୍କୁ ଭଗବାନଙ୍କୁ ଜାଣିପାରିବେ ନାହିଁ। ଇନ୍ଷ୍ଟେଡ୍ ଦେ ମିସ୍ଅଣ୍ଡରଷ୍ଟାଣ୍ଡ ହିମ୍, ଅନ୍ୟ ପକ୍ଷରେ ସେମାନେ କୃଷ୍ଣଙ୍କୁ ବା ଭଗବାନଙ୍କୁ ଭୁଲ ବୁଝନ୍ତି। ଅଦର୍ସ କ୍ୟାନ୍ ନେଭର୍ ଅଣ୍ଡରଷ୍ଟାଣ୍ଡ, ଯେଉଁମାନେ ସିଦ୍ଧ ଯୋଗୀ ଏମାନେ ବୁଝିପାରୁନାହାନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା, ସେମାନେ କ'ଣ ବୁଝିବେ। ନାଇଦର୍ ବାଇ ସ୍ପେକୁଲେସନ୍ ନର୍ ବାଇ ଏନି ଅଦର୍ ବଡିଲି ଅର୍ ମେଣ୍ଟାଲ୍ ଜିମ୍ନାଷ୍ଟିକ୍ସ, ସେମାନେ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତୁ ବା ବିଭିନ୍ନ ପ୍ରକାର ଯୋଗ ଆଚରଣ କରନ୍ତୁ, ଯାହା କଲେ ମଧ୍ୟ ସେମାନେ ଭଗବାନଙ୍କରକୁ ଜାଣିପାରିବେ ନାହିଁ। ଜଣେ ଭକ୍ତଙ୍କର କୃପା ନହେଲେ, ଯେମିତି ନାରଦଙ୍କ କୃପା ହେବାରୁ ବର୍ତ୍ତମାନ ନଳକୂପର ଏବଂ ମଣିଗ୍ରୀବ ଭଗବାନଙ୍କୁ ଜାଣିକିରି ତାଙ୍କୁ ସ୍ତୁତି କରୁଛନ୍ତି। ତାପରେ ତା ପର ପେଜ୍ଟା କ'ଣ, ସେଟା ତ ପଢା ସରିଛି ଆଉ, ତା ପର ନମନ୍ତ ଏବ ଜୀବନ୍ତି ସମ୍ମୁଖରିତା ଭବଦୀୟ ବାର୍ତ୍ତାଂ ସ୍ଥାନେ ସ୍ଥିତା ଶ୍ରୁତିଗତାଂ ତନୁମାଂ ମନୋବି ଯେ ପ୍ରାୟଶୋ ଜିତୋ ଜିତୋପ୍ୟସି ତୈଷୁ ଲୋକ୍ୟାଂ। ତେଣୁ ଏଇ ଦଶମ ସୁନ୍ଦର ଏ ଯେଉଁ ଲୀଳା ବର୍ଣ୍ଣନା କରେ 14th ଅଧ୍ୟାୟ ଶ୍ଳୋକ 3, ତା ପୂର୍ବରୁ ଦଶମ ସ୍କନ୍ଧ 10th ଅଧ୍ୟାୟରେ ଏଇ ଯେଉଁ ଯମାର୍ଜୁନ ବୃକ୍ଷ ଉଦ୍ଧାର, ଯମାର୍ଜୁନ ନଳକୂପର ଉଦ୍ଧାର କଲେ ଭଗବାନ। ତେଣୁ ତାପରେ 21st ଅଧ୍ୟାୟରେ ହଁ ଭଗବାନ ଯେତେବେଳେ ଏଇସବୁ ସ୍ତୁତି କଲେ, ତେଣୁ ଭଗବାନ ମଧ୍ୟ ତାଙ୍କୁ ସେଇଟା କହୁଛନ୍ତି କହିବୁ, ନଳକୂପର ଆଉ ମଣିଗ୍ରୀବଙ୍କୁ ସେ କହୁଛନ୍ତି, ତମେ ଏଇ ନାରଦଙ୍କ କୃପା ପ୍ରାପ୍ତ ହେବାରୁ ସାଧୁନାଙ୍କ ସମଚିତ୍ତାନାମ, ସୁତରାଂ ସାଧୁ ଯେଉଁମାନେ ତମେ ନାରଦମାନଙ୍କର କୃପାରୁ ଆଜି ମୋତେ ପ୍ରାପ୍ତ ହେଲ, ମୋର ତମେ ଏଇ ତୁମର ଅଭିଶାପରୁ ମୁକ୍ତ ହେଲ। ତେଣୁ ଭଗବାନ କହୁଛନ୍ତି ସାଧୁନାଙ୍କ ସମଚିତ୍ତାନାମ, ସାଧୁ ଯେଉଁମାନେ ସେମାନଙ୍କୁ ସମଚିତ୍ତ, ତାଙ୍କର ନିଜର ପର କିଛି ନାହିଁ। ତେଣୁ ସୁତରାଂ ମତ୍ କୃତାତ୍ମନାମ, ତେଣୁ ସେମାନେ ହେଉଛନ୍ତି ମତ୍ କୃତା, ସବୁକିଛି ମୋତେ ସମର୍ପଣ କରିଛନ୍ତି। ଦର୍ଶନାନ ଭବେଦ ବନ୍ଧ, ତେଣୁ ତାଙ୍କର ଯେଉଁମାନେ ଦର୍ଶନ କରିବେ, ସାଧୁମାନଙ୍କୁ ଯେଉଁମାନେ ଦର୍ଶନ କରିବେ, ତାଙ୍କ ପାଇଁ ଆଉ ବନ୍ଧନ କିଛି ରହିବନି, ସେମାନେ ମୁକ୍ତ ହେଇଯିବେ। ପୁଂସ ଆତ୍ମ ସାବିତୁ ଯଥା, ଯେମିତି ଜଣେ ଚକ୍ଷୁ ପ୍ରାପ୍ତ ହେଇଛି, ଯାହାର ଚକ୍ଷୁ ନଥିଲେ ମଧ୍ୟ ଯଦି ସେ ସୂର୍ଯ୍ୟଦେବଙ୍କର କୃପା ପ୍ରାପ୍ତ ହେବ ତାହେଲେ ସେ ସୂର୍ଯ୍ୟଦେବଙ୍କୁ ଦେଖିପାରିବ, ଚକ୍ଷୁ ନଥିଲେ ମଧ୍ୟ ଦେଖିପାରିବ। ତେଣୁ ସେହିଭଳି ଭାବରେ ଜଣେ ସାଧୁଙ୍କର କୃପା ପ୍ରାପ୍ତ ହେଲା ମାନେ ଭଗବାନଙ୍କୁ ସେମାନେ ପାଇପାରିବେ, ଦର୍ଶନ କରିପାରିବେ, ଏସବୁ ହେବ। ତେଣୁ ଏଇଭଳି ଭାବରେ 10th ଅଧ୍ୟାୟରେ ଲୀଳା ସବୁ ବର୍ଣ୍ଣନା କରିସାରିଲା ପରେ 21st ଅଧ୍ୟାୟରେ ଭଗବାନ ସୁଖଦେବ ସ୍ୱାମୀ ଭଗବାନଙ୍କର ଅନ୍ୟ ସବୁ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି, ବାଘ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି। ଏଠି କୁମାର ଲୀଳା, ତାପରେ ପ୍ରବଣ ଲୀଳା ଏସବୁ ଆସିଲେ, ବର୍ତ୍ତମାନ କୁମାର ଲୀଳା ସବୁ ବର୍ଣ୍ଣନା କରୁଛନ୍ତି। 5 ବର୍ଷ ପର୍ଯ୍ୟନ୍ତ ଯେଉଁ ଲୀଳା ସବୁ ହେଇଥିଲା ସେ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନଙ୍କର ସବୁ ଲୀଳା ସବୁ ରହିଛି। ସେଥିରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଗୋପୀ ବି ସ୍ତବିତ ନୃତ୍ୟ ଭଗବାନ ବାଳବତ୍ କ୍ୱଚିତ୍ ଉଦ୍ଗାୟତି କ୍ୱଚିତ୍ ମୁଗ୍ଧ ତଦ୍ବସୁ ଦାରୁ ଯନ୍ତ୍ରବତ୍। ଭଗବାନ ଗୋପୀ ବି ସ୍ତବିତ ନୃତ୍ୟ, ଗୋପୀମାନେ ଯେତେବେଳେ କୃଷ୍ଣଙ୍କୁ ଦେଖିବେ ତାଙ୍କୁ ସ୍ତବିତ, ସ୍ତବିତ ମାନେ ତାଙ୍କୁ କହିବେ ଯେ ତମକୁ ମୁଁ ତତେ ମୁଁ ଦେବି ଇଏ ଲହୁଣୀ ଦେବି, ତୁ ଟିକେ ନାଚ କର, ଗୀତ ଗା, ଏସବୁ କହିବେ, ସେତେବେଳେ ଭଗବାନ ଗୋପୀ ବି ସ୍ତୁପିତ ନୃତ୍ୟ, ଭଗବାନ ନୃତ୍ୟ କରିବେ, ନୃତ୍ୟ କଲେ ସେ ଦେବ ଚକୋଲେଟ୍ ଦେବ ବା ସନ୍ଦେଶ ଦେବ ବା ଇଏ ଦେବ। ଭଗବାନ ବାଳବତ୍ କ୍ୱଚିତ୍, ଭଗବାନ ଯଦିଓ ସେ ଭଗବାନ କିନ୍ତୁ ତଥାପି ସେ ଛୋଟ ପିଲା ଭଳି ଏଇଭଳିଆ ନୃତ୍ୟ କରୁଥିଲେ, ଯେମିତି ତମର କାଲି ଝିଆରି ନୃତ୍ୟ କଲା ବିନି ବଜେଇ ବଜେଇକିରି ସୁଧା, ସେମିତି ଭଗବାନ ନୃତ୍ୟ କରୁଥିଲେ। ପୁଣି କ'ଣ କରୁଥିଲେ ନା ଉଦ୍ଗାହିତ କ୍ୱଚିତ୍ ମୁଗ୍ଧ, ପୁଣି ଯଦି ଗୋପୀ କହିବ ଜଣେ କହିବ ଏ ତୁ ଗା, ଗାଇଲେ ମୁଁ ଏଇଟା ଦେବି, ତେଣୁ ଭଗବାନ ମଧ୍ୟ ଗୀତ ଗାଉଥିଲେ ଉଦ୍ଗାହିତ କ୍ୱଚିତ୍ ମୁଗ୍ଧ, ମୁଗ୍ଧ ହେଇକିରି ହେ ମୋତେ ସେ ଦେବ ଲୋନ୍ ଟିକେ ଦେବ, ତେଣୁକରି ସେ ଗୀତ ଗାୟନ କରୁଛନ୍ତି। ତେଣୁ ତଦ୍ବଶ ଦାରୁ ଯନ୍ତ୍ରବତ୍, ଏଇଭଳିଆ ଭଗବାନ ତାଙ୍କର ବର୍ଷରେ ଏମିତି ରହିଥିଲେ ଯେମିତି ଦାରୁ ଯନ୍ତ୍ରବତ୍। ଦାରୁ ଯନ୍ତ୍ର କହିଲେ ଯେମିତି କାଠରେ ତିଆରି କଣ୍ଢେଇ, ଜଣେ ଯେ ତାକୁ ନଚଉଛି କାଠ ନଚଉଛି, କ'ଣ ତାକୁ କୁହନ୍ତି କଣ୍ଢେଇ ନଚା, କଣ୍ଢେଇ ନଚା ଯେଉଁ କଣ୍ଢେଇ ନଚଉଛନ୍ତି, କିନ୍ତୁ ତାଙ୍କ ହାତରେ ଯେଉଁ ବାନ୍ଧିଥିବେ ସବୁ ସୂତା ପୁତା, ତାକୁ ଯେମିତି ଉଠେଇବେ ସେ ସେମିତି ନାଚିବେ, ସେଇଭଳିଆ ଭଗବାନ ଗୋପୀମାନଙ୍କ ଦ୍ୱାରା ଏଇଭଳି ଭାବରେ ନାଚୁଥିଲେ। ଦାରୁ ଯନ୍ତ୍ରପତ ହେଇକି ତାଙ୍କ ବସ୍ତ୍ରରେ ରହିଥିଲେ, ଏମିତି ବିଭିନ୍ନ ପ୍ରକାର ଲୀଳା ସବୁ ବର୍ଣ୍ଣନା କରୁଛନ୍ତି। ଗୋଟେ ଥର ଗୋଟେ ଫଳ ବାଲି ସବୁ ଆସିଲା, କିଣି ହିଁ ଭୋ ଫଳାନି ଇତି ଶ୍ରୁତ୍ୱା ସତ୍ରମଚ୍ୟୁତ ଫଳାର୍ଥୀ ଧାନ୍ୟ ଆଦାୟ ଯଦୁ ସର୍ବଫଳ ପ୍ରଦାନ। ଥରେ ଜଣେ ଫଳ ବାଲି ଆସିକିରି ମାତ୍ର ଜଣେ ସିଏ ଡାକୁଛି, କିଣି ହିଁ ଭୋ ଫଳାନି, କିଏ କିଣିବ ଆମର ଫଳ, ଯେଉଁ କହୁଛି କହି କହି ଯାଉଛି। ତେଣୁ ଏଇଟାକୁ ଶ୍ରୁତ୍ୱା ଭଗବାନ ଶୁଣିଦେଲେ, ସତ୍ୱରମ ଅଚ୍ୟୁତ ଅଚ୍ୟୁତ ଭଗବାନ ଏଇଟାକୁ ଶୁଣିଦେଲେ, ଶୁଣିକି ସେ ସତ୍ୱର ମାନେ କେମିତି କାଳେ ପଳେଇବ, ତେଣୁ ଶୀଘ୍ର ଯାଇକି ତାକୁ ଆଣିବାକୁ ପଡ଼ିବ, ତେଣୁ କେମିତି ଖାଲି ତ ଦେବନି ସେ ଫଳାର୍ଥୀ ଧନ୍ୟ ମାଦାୟ ଧାନ୍ୟ ମାଦାୟ, ତେଣୁ କିଛି ଚାଉଳ ଘରୁ ଧରିକିରି ସେ ଫଳ ପ୍ରାପ୍ତ ହେବା ପାଇଁ ଯଯୋଉ ସର୍ବଫଳପ୍ରଦ ସେ ଯାଉଛନ୍ତି ତା ପାଖକୁ, ଫଳ ବାଲି ପାଖକୁ ଯାଉଛନ୍ତି। ଯଦିଓ ସିଏ ସମସ୍ତଙ୍କ ଫଳ ପ୍ରଦାନ କରନ୍ତି କିନ୍ତୁ ସିଏ ଫଳ ପାଇବା ପାଇଁ ତାଙ୍କ ପାଖକୁ ଯାଉଛନ୍ତି, ଇଏ ଭଗବାନଙ୍କର ବିଚିତ୍ର ଲୀଳା। ତେଣୁ ସେ ଫଳ ବିକାର ଯେତେବେଳେ ଦେଖୁଛି ଭଗବାନଙ୍କ ରୂପକୁ ଦେଖିକି ସେ ଆଶ୍ଚର୍ଯ୍ୟ ହେଇଯାଉଛି, କୃଷ୍ଣଙ୍କ ରୂପକୁ ଏପର୍ଯ୍ୟନ୍ତ ଏମିତିଆ ରୂପ ସିଏ କେବେ ଦେଖିନଥିଲା, ପ୍ରଥମ ଥର ପାଇଁ ଦେଖୁଛି। ତେଣୁ ସେ ମୁଗ୍ଧ ହେଇକିରି ଦେଖୁଛି, ସିଏ ହାତରେ ଯେଉଁ ଆଣିଛନ୍ତି ଭଗବାନ ଛୋଟ ଛୋଟ ହାତରେ ଯେଉଁଟା ଅଳ୍ପ କିଛି ଚାଉଳ ଆଣିଛନ୍ତି ଯେ ସେ ଚାଉଳ ସବୁ ବୁଣି ବୁଣିକି ଆଉ ଅଳ୍ପ ଦୁଇଟା କି ତିନିଟା ଚାଉଳ ଅଛି, ହଁ ଧାନ, ତେଣୁ ସେ ଧାନକୁ ଦେଇଦେଇଛନ୍ତି, ଦେଇଦେଇଛନ୍ତି ସେ ଟୋକେଇ ପକେଇ ଦେଇଛନ୍ତି। ଫଳ ବାଲି କ'ଣ କହୁଛନ୍ତି ନା ସବୁ ଫଳ ତାଙ୍କ ହାତରେ ଯେତିକି ହେବ ଭର୍ତ୍ତି ହେବ ସବୁ ଦେଉଛି, ତାଙ୍କ ରୂପକୁ ଅନୁସାର କରିକି ସେ ମୁଗ୍ଧ ହେଇକି ଦେଉଛି, ଆଉ ଫଳ ଦେଖୁନି କି ସେ ଇଏ ଦେଖୁନି। ତେଣୁ ଭଗବାନ ଏଇଭଳି ଭାବରେ ଫଳ ସବୁ ଗ୍ରହଣ କରି ଯେତେବେଳେ ଯାଉଛନ୍ତି ତାକୁ ହସିକିରି ତା ପ୍ରତି ହସି ଦେଇକି ଯାଉଛନ୍ତି, ଭଗବାନଙ୍କୁ ଦେଖିକି ତାଙ୍କ ପଛପଟ ଦେଖିକି ମଧ୍ୟ ସେ ମୁଗ୍ଧ ହେଇକି ସେମିତି ରହିଛି ବହୁ ସମୟ। ଭଗବାନ ଯେତେବେଳେ ତାଙ୍କ ଘରକୁ ପଳେଇଲା ପରେ ଯେତେବେଳେ ଭଗବାନ ଅଦୃଶ୍ୟ ହେଇଗଲେ ସେତେବେଳେ ସେ ଦେଖିଲା ବେଳକୁ ଟୋକେଇରେ ସବୁ ମଣି ମୁକ୍ତା ଭଳି ପ୍ରଭା ଭରିକି ରହିଛି। ତେଣୁ ଏଇଭଳି ଭାବରେ ଭଗବାନଙ୍କ ବିଭିନ୍ନ ଲୀଳା ସବୁ ରହିଛି, ବିଭିନ୍ନ ଛୋଟ ପିଲା ହେଇକି ଯେତେବେଳେ ସେ ଖେଳ ଖେଳ କରୁଛନ୍ତି କୃଷ୍ଣ ବଳରାମ ଏବଂ ଅନ୍ୟ ସାଙ୍ଗମାନେ, ତାଙ୍କୁ ଖାଇବାକୁ ଡାକିଲେ ମଧ୍ୟ ସେ ଆସୁନଥିବେ, ତାଙ୍କର ସବୁ ଦଶରଥ ମାତା ସିଏ କ'ଣ କରିବେ ନା ଖୁଆଇବେ, ଆଉ ରୋହିଣୀ ସେ ସବୁ ରୋଷେଇ କରିବେ, ଏସବୁ ରହିଛି। କିନ୍ତୁ ଦଶରଥ ମାତା ଇଏ ଏମିତି ସବୁ କିଏ ରୋଷେଇ କରିବେ କିଏ ଖାଇବେ ସବୁ ବିଭିନ୍ନ ପ୍ରକାର ତାଙ୍କର ସେବା ବଣ୍ଟା ହେଇଥିଲା। ତେଣୁ ଥରେ କ'ଣ ହେଇଛି, ଯଶୋଦା ମା ରୋଷେଇ କରୁଛନ୍ତି ଆଉ କୃଷ୍ଣ ବଳରାମ ଆସୁନାହାନ୍ତି ଖାଇବା ପାଇଁ, ଖାଇବା ବେଳ ହେଇଗଲାଣି, ତେଣୁ ଯେମିତି ତାଙ୍କ ପୁଅକୁ ଡାକୁଛ ଆସ ଖାଇବା ପାଇଁ, ସେମିତି ଆସିଲେ ମଧ୍ୟ ସେ ଡାକିଲେ ମଧ୍ୟ ଆସୁନି, ସେଇଭଳି ଭାବରେ କୃଷ୍ଣ ବଳରାମ ଆସୁନାହାନ୍ତି, ଭଗବାନ ଖେଳୁଛନ୍ତି ଖେଳରେ ରତ ହେଇଛନ୍ତି, ଖେଳ କ୍ରୀଡ଼ା ଲୀଳା କ'ଣ ଆସ୍ୱାଦନ କରୁଛନ୍ତି। ତେଣୁ ରୋହିଣୀ ଡାକିକି ଡାକିବାକୁ ଗଲେ ଯେ ରାମଙ୍କ ରୋହିଣୀ ଦେବୀ କ୍ରୀଡ଼ନ୍ତଙ୍କ ବାଳକେ ଭୂଷଣ, ଯେତେ ଡାକିଲେ ମଧ୍ୟ ରୋହିଣୀ ଡାକିଲେ ମଧ୍ୟ କେହି ଶୁଣିଲେନି, ତେଣୁ ସେ ଫେରି ଆସିଲେ ଯଶୋଦା କହିଲେ ତମେ ଯାଇ ଡାକ, ସେ ମୋ କଥା ଶୁଣୁନାହାନ୍ତି। ତେଣୁ ଯଶୋଦା ଡାକୁଛନ୍ତି, କୃଷ୍ଣ କୃଷ୍ଣ ଅରବିନ୍ଦାକ୍ଷ ତାତୈ ସ୍ତନଂ ପିବ ଅଳଂ ବିହାରେ କ୍ଷୁତ୍କ୍ୟାନ୍ତ ତଦ୍ ଭଗବାନ ଭକ୍ତୁ ମହରତି। ହେ କୃଷ୍ଣ ହେ କୃଷ୍ଣ ହେ ଅରବିନ୍ଦାକ୍ଷ ହେ କ'ଣ ପଦ୍ମଲୋଚନ ଏ ସ୍ତନ ପିବାସ ଅଳଂ ବିହାରେ କ୍ଷୁତ୍କ୍ୟ ତମେ ବହୁତ ବିହାର କଲ, ତମେ ଖେଳିଲ ବହୁତ ସମୟ ଖେଳିଲଣି କ୍ଷୁତ୍କ୍ୟାନ୍ତ, ବର୍ତ୍ତମାନ ତମେ କ୍ଷୁଧା ଗ୍ରସ୍ତ ହେଇଛ, ତମକୁ ଭୋକ ଲାଗିଲାଣି ଏବଂ ତଦ୍ ଭଗବାନ ଭକ୍ତୁ ମହ ତେଣୁ ତମେ ସବୁ ଆସ ଖାଇବ, ବଳରାମ ସେ ଆସ ଭକ୍ତୁ ତମେ କ'ଣ ଖାଦ୍ୟ କ'ଣ ଖାଇବା ପଳାଇ ଗଲାଣି, ନନ୍ଦ ମହାରାଜ ଆସି ବସିଗଲେଣି, ତମେ ନା ଆସିଲେ ସେ ଖାଉନାହାନ୍ତି। ତେଣୁ ଏଇଭଳିଆ ଯଦି କହିଲେ ଭଗବାନ ଆସିକିରି ଧୂଳି ଦୂଷରିତ ଅଙ୍ଗ ସବୁ ଧୂଳି ସଙ୍ଗରେ ଅଙ୍ଗରେ ସବୁ ଧୂଳି ଦୂଷର ସବୁ ହେଇଛନ୍ତି, ତେଣୁ ଭଗବାନଙ୍କର ଏଇ ଅଙ୍ଗକୁ ଦେଖିକିରି ରୋହିଣୀ ମାତା ଏବଂ ଦଶଦା ମାତା ଏମାନେ ସବୁ ତାଙ୍କୁ ସବୁ ସଫାସଫି କରି ତାପରେ ପୁଣି ଖୁଆଇବୁ। ତମେ ତ ସ୍ନାତ କୃତାହାର ବିହାରସ ସ୍ୱଳଙ୍କୁ ଦେଇ ତାଙ୍କୁ ସବୁ ସ୍ନାନ କରି କରି ତାଙ୍କୁ ଖାଦ୍ୟ କରୁଛନ୍ତି। ଏଇଭଳିଆ ବିଭିନ୍ନ ପ୍ରକାର ଲୀଳା ଭଗବାନ କରୁଛନ୍ତି। ବୃନ୍ଦାବନରେ କରୁଛନ୍ତି ବନନ ବୃନ୍ଦାବନ ନାମ ପ୍ରସଭ୍ୟମ ନବକାରଣମ ଗୋପଗୋପୀ ଗବାଂସେବ୍ୟମ ପୁଣ୍ୟାଦି ଦି ତୃଣ ବିରୁଦ୍ଧମ। ଏଇଭଳିଆ ଭଗବାନଙ୍କର ଯେଉଁ ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ କୁମାର ଲୀଳା ପର୍ଯ୍ୟନ୍ତ ଭଗବାନ ବିଭିନ୍ନ ପ୍ରକାର ଲୀଳା ସବୁ କରୁଛନ୍ତି। ଏସବୁ ହେଇକିରି ଏକାଦଶ ଅଧ୍ୟାୟରେ ଏଇଭଳି ଭାବରେ ସବୁ ବର୍ଣ୍ଣନା କରାଯାଇଛି। ଦ୍ୱାଦଶ ଅଧ୍ୟାୟରେ ଭଗବାନଙ୍କର ଆଉ ଗୋଟେ ଲୀଳା ଯେଉଁ ବହୁତ ଗୃହ୍ୟ ଲୀଳା ସେ ଲୀଳାଟି ବର୍ଣ୍ଣନା କରୁଛନ୍ତି। ଭଗବାନ ଗୋଟେ ଲୀଳା କରିଥିଲେ ଯେଉଁଟା ହେଉଛି ପାଞ୍ଚ ବର୍ଷ କୁମାର ବେଶ କରିଥିଲେ, ଯେଉଁଟାକ ଯେଉଁ ଭଗବାନ ସବୁ ଲୀଳା କରୁଛନ୍ତି, ତାପରେ ଯେତେବେଳେ ତାଙ୍କର ସାଙ୍ଗମାନେ ଭଗବାନ ଫେରିକି ଆସୁଛନ୍ତି ସେତେବେଳେ ତାଙ୍କର ବାଳକ ସାଙ୍ଗ ବାଳକମାନେ ସବୁ ତାଙ୍କ ମା ତାଙ୍କର ପରିବାରର ପିତା ସେମାନେ ସବୁ ଲୀଳାଟି କରୁଛନ୍ତି। କିନ୍ତୁ ଇଏ ଯେଉଁ ଲୀଳାଟି କରିଥିଲେ କୁମାର ଲୀଳା ଗୋଟେ କରିଥିଲେ ଅଘାସୁର ଲୀଳାଟି, ଅଘାସୁରକୁ ବଧ କରିଥିଲେ ସେ ଲୀଳାଟି, ଯଦିଓ ଭଗବାନ ପାଞ୍ଚ ବର୍ଷ ବୟସରେ କରିଥିଲେ କିନ୍ତୁ ତାଙ୍କର ସାଙ୍ଗମାନେ ଛଅ ବର୍ଷ ବୟସରେ ବର୍ଣ୍ଣନା କଲେ। କୁମାର ଯେଉଁଟା କରାହେଇଥିଲା ସେଇଟା ପୌଗଣ୍ଡ ବୟସରେ ଆଲୋଚନା କରାଯାଇଥିଲା। ତେଣୁ ପରୀକ୍ଷିତ ମହାରାଜ ପ୍ରଶ୍ନ କରିଚାଲି, କାହିଁକି କୁମାର ବୟସରେ ଯେଉଁଟା ହେଇଥିଲା କାହିଁକି ସେ ପୌଗଣ୍ଡ ବର୍ଷରେ ହେଲା, ଗୋଟେ ବର୍ଷ କୁଆଡ଼େ ଗଲା? ଏଇଟା ବହୁତ ଗୃହ୍ୟ ଲୀଳା, ତେଣୁ ସେ ଦ୍ୱାଦଶ ଅଧ୍ୟାୟରେ ସେଇଟା ସବୁ ବର୍ଣ୍ଣନା କରିବା ଆମେ ଆସନ୍ତାକାଲି କହିବା। ସେଇଟା ଜୟ ଶ୍ରୀମନ୍ଦ ଭାଗବତମ କି ଜୟ ଶ୍ରୀ ଭଗବାନ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ତାଇ ଗୌର ଆନନ୍ଦେ।